ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ସତେଇଶ। ଯୋଥମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ। ସେ ଜିରୁସାଲମରେ 16 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଜିରୁସା, ସେ ସାଦକର କନ୍ୟା ଥିଲେ। ପୁଣି ସେ ଆପଣା ପିତା ଉସିଅଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ, ଆଉ ଲୋକମାନେ ସେ ସମୟରେ ହିଁ ଦୂରାଚରଣ କଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ। ଆହୁରି ସେ ଜିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗ ସବୁ ନିର୍ମାଣ କଲେ। ମଧ୍ୟ ସେ ଅମନ ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ। ତହିଁରେ ଅମନ ସନ୍ତାନଗଣ ସେହି ବର୍ଷ ତାଙ୍କୁ 100 ତାଳନ୍ତ ରୂପା ଓ 10 ସହସ୍ର ମହଣ ଗହମ ଓ 10 ସହସ୍ର ମହଣ ଜବ ଦେଲେ। ଅମନ ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ। ଏହି ରୂପେ ଯୋଥମ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ। ଏହି ଯୋଥମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ ଦେଖ ଇସ୍ରାଏଲର ଓ ଜିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖା ଅଛି। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ ଓ ଜିରୁସାଲମରେ 16 ବର୍ଷ ରାଜ୍ୟ କଲେ। ପୁଣି ଯୋଥମ ଆପଣା ପିତୃଗଣ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ, ତହୁଁ ତାଙ୍କର ପୁତ୍ର ଆହସ ତାଙ୍କର ପଦରେ ରାଜ୍ୟ କଲେ।